ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଦିଗରେ ଜିଲ୍ଲାପାଳମାନଙ୍କର ଗୁରୁଦାୟିତ୍ୱ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। ମେକ୍ ଇନ୍ ଇଣ୍ଡିଆର 10 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025ର ଲୋଗୋକୁ କରିବେ ଲୋକାର୍ପଣ। ପର୍ଯ୍ୟଟନ ଓ ଶାନ୍ତିର ବାର୍ତ୍ତା ନେଇ ଆଜି ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7% ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗର ସୂଚନା। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ କରିବାରେ ଜିଲ୍ଲାପାଳମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ଆଜି ଭୁବନେଶ୍ୱରଠାରେ ଜିଲ୍ଲାପାଳମାନଙ୍କର ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍ଘାଟନ କରି କହିଛନ୍ତି, ସରକାର ଏବଂ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ହେଉଛନ୍ତି ମୁଖ୍ୟ ସେତୁ। ନିୟମିତ ଭାବେ ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର, ଥାନା, ସରକାରୀ କାର୍ଯ୍ୟାଳୟକୁ ଜିଲ୍ଲାପାଳମାନେ ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ଏବଂ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି,
ଲୋକକଲ୍ୟାଣ ପାଇଁ ସରକାର ଉତ୍ତମରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରିପାରିବେ, କିନ୍ତୁ ଏସବୁ ଯୋଜନାକୁ ଧରା ତଳକୁ ଉତାରି ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳମାନଙ୍କର ଭୂମିକା ଅତ୍ୟନ୍ତ ଆବଶ୍ୟକତା ମନେ କରେ। ଏହି ଜିଲ୍ଲାପାଳଙ୍କ ସମ୍ମିଳନୀ 2 ଦିନ ଧରି ଚାଲିବ। ପ୍ରଥମ ଦିନ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ସୁଭଦ୍ରା ଯୋଜନା, ଧାନ କିଣା ପାଇଁ ସରକାରଙ୍କର ପ୍ରସ୍ତୁତି, ପିଏମ୍ ଜନମନ, ଶିଳ୍ପାଞ୍ଚଳର ଉନ୍ନତି ତଥା ଇଣ୍ଡଷ୍ଟ୍ରିଆଲ ହବ୍ ପାଇଁ ଆମର ଯେଉଁ ଯୋଜନା ଅଛି ତାକୁ ସଫଳ କରାଇବା, ଅଭିଯୋଗ ସମାଧାନ ଏବଂ ସେବା ପ୍ରଦାନ ସମ୍ବନ୍ଧରେ ଆଜି ଏବଂ ଏ 2 ଦିନ ବିଶେଷ ଭାବରେ ମଧ୍ୟ ଆଲୋଚନା ହେବ।
କେନ୍ଦ୍ର ସରକାରଙ୍କର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଜି 10 ବର୍ଷ ପୂରଣ ହୋଇଛି। ପ୍ରଯୁକ୍ତି ଆଧାରିତ ଷ୍ଟାର୍ଟଅପ୍ ଇକୋସିଷ୍ଟମ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସ୍ଥାନ ହାସଲ କରିଛି। ଭାରତରେ ପ୍ରସ୍ତୁତ ଅତ୍ୟାଧୁନିକ ରେଳଡବା ସହିତ ଦେଶର ପ୍ରଥମ ସ୍ୱଦେଶୀ ଟ୍ରେନ୍ ବନ୍ଦେ ଭାରତ ଚଳାଚଳ କରୁଛି। ମହାକାଶ କ୍ଷେତ୍ରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ପ୍ରସ୍ତୁତି ପର୍ଯ୍ୟନ୍ତ ସରକାରଙ୍କର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ବାସ୍ତବ ରୂପ ନେଇଛି। ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଏବଂ 2036 ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025ର ଲୋଗୋକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିବେ। ପୂର୍ବ ଭାରତରେ ଓଡ଼ିଶାକୁ ଶିଳ୍ପାୟନର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ପୁଞ୍ଜିନିବେଶ କରିବା ପାଇଁ ଯେପରି ଭାବେ ଆକର୍ଷିତ ହେବେ ସରକାର ସେଥିଲାଗି ବ୍ୟବସ୍ଥା କରୁଛନ୍ତି। ରାଜ୍ୟର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ ବୋଲି ସରକାର କହିଛନ୍ତି। କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍ କିଷାନ ଯୋଜନାର 18ତମ କିସ୍ତି ଆସନ୍ତା ଅକ୍ଟୋବର ମାସ 5 ତାରିଖ ଦିନ ପ୍ରଦାନ କରାଯିବ। ଚାଷୀଙ୍କୁ 2000 ଟଙ୍କା ଲେଖାଏଁ 3ଟି କିସ୍ତିରେ ବାର୍ଷିକ ମୋଟ 6000 ଟଙ୍କା କେନ୍ଦ୍ର ସରକାର ଏହି ଯୋଜନାରେ ସହାୟତା ପ୍ରଦାନ କରୁଛନ୍ତି। ଯୋଜନାର 16ତମ କିସ୍ତିରେ ଦେଶର 9,30,00,000ରୁ ଅଧିକ ଚାଷୀଙ୍କୁ 2000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପିଏମ୍ କିଷାନ ନିଧି ଯୋଜନା 2018 ଡିସେମ୍ବର ମାସରେ ଆରମ୍ଭ କରିଥିଲେ। ତମାଖୁ ବର୍ଜନ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱ ତମାଖୁ ବର୍ଜନ ଦିବସ 2024 ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ମୌଲାନା ଆଜାଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ସମ୍ମାନିତ କରିଛି। ତମାଖୁ ବର୍ଜନ ଜାତୀୟ ସମ୍ବଳ କେନ୍ଦ୍ର ଦ୍ୱାରା ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପଦକ୍ଷେପର ସବିଶେଷ ମୂଲ୍ୟାଙ୍କନ କରାଯାଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସରୋଗେସୀ କିମ୍ବା ଉଦ୍ଧାର ମାତୃତ୍ୱ ଲାଭ କରୁଥିବା ସରକାରୀ କର୍ମଚାରୀମାନଙ୍କୁ 6 ମାସ ମାତୃତ୍ୱ ଛୁଟି ମିଳିବ। ପୁରୁଷ କର୍ମଚାରୀମାନଙ୍କୁ ମଧ୍ୟ 15 ଦିନ ପିତୃତ୍ୱ ଛୁଟି ମିଳିବା ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ସାଧାରଣ ମାତୃତ୍ୱ କ୍ଷେତ୍ରରେ ମହିଳା କର୍ମଚାରୀମାନଙ୍କୁ 6 ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମିଳୁଥିଲା। କେନ୍ଦ୍ର ସରକାର ଗତ ଜୁନ୍ ମାସରେ ସରୋଗେସୀ ମାତୃତ୍ୱ ଏବଂ ପିତୃତ୍ୱକୁ ଛୁଟି ଘୋଷଣା କରିବା ପରେ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି। ନିୟମ ଅନୁସାରେ ଜଣେ ମହିଳା କର୍ମଚାରୀଙ୍କର 2ରୁ କମ୍ ଜୀବିତ ସନ୍ତାନ ଥାଇ ସରୋଗେଟ୍ ମାତୃତ୍ୱ ଲାଭ କରିବା କ୍ଷେତ୍ରରେ 180 ଦିନର ମାତୃତ୍ୱ ଛୁଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପର୍ଯ୍ୟଟନ ଏବଂ ଶାନ୍ତିର ବାର୍ତ୍ତା ନେଇ ଆଜି ଦେଶବ୍ୟାପୀ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ମସିହାଠାରୁ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇଆସୁଛି। ପର୍ଯ୍ୟଟନର ବିକାଶ ପାଇଁ ସବୁଜ ନିବେଶ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନ ସମ୍ଭନ୍ଧୀୟ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପର୍ଯ୍ୟଟନ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶାନ୍ତି ସ୍ତୂପ ଧଉଳିଠାରୁ କୋଣାର୍କର ସୂର୍ଯ୍ୟମନ୍ଦିର ପର୍ଯ୍ୟନ୍ତ ହେରିଟେଜ୍ ମୋଟର ସାଇକେଲ୍ ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପର୍ଯ୍ୟଟନକୁ କିପରି ଲୋକାଭିମୁଖୀ କରାଯାଇପାରିବ ର୍ୟାଲି ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟମନ୍ଦିର ଚନ୍ଦ୍ରଭାଗା ନିକଟରେ ସ୍ୱର୍ଣ୍ଣିମ ବେଳାଭୂମି ଏବଂ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାମଚଣ୍ଡୀ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି। ଏହି ଅବସରରେ ପୁରୀ ବେଳାଭୂମିରେ ସଫେଇ ଏବଂ ସ୍ୱଚ୍ଛତାର ବାର୍ତ୍ତାକୁ ନେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସୁବର୍ଣ୍ଣପୁରଠାରେ ସ୍କୁଲ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗଦେଇ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱଚ୍ଛତା ସହ ସବୁଜ ପରିବେଶ ସୃଷ୍ଟି ଉପରେ ଧ୍ୟାନ ଦେବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ସେପ୍ଟେମ୍ବର ମାସକୁ ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ପୋଷଣ ମାସ ଭାବେ ପାଳନ କରିଥାନ୍ତି। ସୁସ୍ଥ ଭାରତ ଗଠନ ନେଇ ପୋଷଣ ମାସ 2024 ଦେଶବ୍ୟାପୀ ପାଳନ କରାଯାଉଛି। ଚଳିତ ବର୍ଷ ରକ୍ତହୀନତାକୁ ଦୂର କରିବା, ଅଭିବୃଦ୍ଧିକୁ ନିରୀକ୍ଷଣ କରିବା, ଉତ୍ତମ ପ୍ରଶାସନ ଓ ପ୍ରଯୁକ୍ତି ବଳରେ ସଫଳ ସେବା ପ୍ରଦାନ ଏବଂ ଅତିରିକ୍ତ ପୋଷଣ ସମ୍ବନ୍ଧୀୟ ବାର୍ତ୍ତା ନେଇ ଲୋକମାନଙ୍କୁ ସଚେତନ କରାଯାଉଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସପ୍ତମ ପୋଷଣ ମାସ ନୟାଗଡ଼ଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସି ଅର୍ଣ୍ଣରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥ ପ୍ରଦର୍ଶିତ ହୋଇଥିଲା। ନୟାଗଡ଼ ଜିଲ୍ଲାରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ମା'ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଦଳର ବହୁ କର୍ମକର୍ତ୍ତା ଯୋଗଦେଇ ଗ୍ରାମବାସୀମାନଙ୍କୁ ଆମ୍ବ, ପଣସ ଓ କଦଳୀ ଗଛର ଚାରା ବଣ୍ଟନ କରିଥିଲେ। ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅନିଲ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଲୋକମାନେ କିପରି ଉପକୃତ ହୋଇପାରିବେ ସେ ବିଷୟରେ ସୂଚନା ଦେଇଥିଲେ। ଭଦ୍ରକ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ପୌର ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ଅନ୍ୟମାନେ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ପରିବେଶକୁ ନିର୍ମଳ ଏବଂ ସ୍ୱଚ୍ଛ ରଖିବା ନେଇ ସଚେତନ ରହିବା ପାଇଁ ବାର୍ତ୍ତା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛତା ଅଭିଯାନକୁ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରୁଥିବାରୁ କର୍ମଚାରୀମାନେ କୃତଜ୍ଞତା ଜଣାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ଡାକ୍ତରଖାନା ପରିସର ସଫେଇ କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସମୀର ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତାକୁ ନେଇ ଶପଥ ପାଠ କରାଯାଇଥିଲା। ସ୍ୱଭାବରେ ସ୍ୱଚ୍ଛତା, ସଂସ୍କାରରେ ସ୍ୱଚ୍ଛତା ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସମାଜରେ ଉପଯୁକ୍ତ ଜୀବନଶୈଳୀ ଯାପନ କରିପାରିବେ ବୋଲି ସେହି ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲାର ପୋଲସରା, ଜଗନ୍ନାଥ ପ୍ରସାଦ ଏବଂ ବୁଗୁଡ଼ାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 100 ଜଣ ସ୍ୱଳ୍ପ ଦୃଷ୍ଟି ବାଧିତ, ଗ୍ରହଣ ଖଣ୍ଡିଆ, ମସ୍ତିଷ୍କ ପକ୍ଷାଘାତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଓ ନିରାମୟ ଜୀବନ ବିତାଇବା ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡାକ୍ତରୀ ଦଳ ସେମାନଙ୍କର ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜିଠାରୁ ବର୍ଷାର ପରିମାଣ କମିବ। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାଠାରୁ ବର୍ତ୍ତମାନ ସୁଦ୍ଧା 7% ନିଅଣ୍ଟିଆ ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା 1125.7 mm ତୁଳନାରେ ଗତକାଲି ସୁଦ୍ଧା 1051.1 mm ବର୍ଷା ହୋଇଛି। ପୁରୀ ଓ ଭଦ୍ରକ ସମେତ 8 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି। 21 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା ମାସ 6 ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଦିଗରେ ଜିଲ୍ଲାପାଳମାନଙ୍କର ଗୁରୁଦାୟିତ୍ୱ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ମେକ୍ ଇନ୍ ଇଣ୍ଡିଆର 10 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025ର ଲୋଗୋକୁ କରିବେ ଲୋକାର୍ପଣ। ପର୍ଯ୍ୟଟନ ଓ ଶାନ୍ତିର ବାର୍ତ୍ତା ନେଇ ଆଜି ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7% ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।